ନମସ୍କାର ଶ୍ରୋତା ବନ୍ଧୁଗଣ, ଆମର ଅଭିଯାନ ଅଧିକାର ଅଛିର ଚତୁର୍ଥ ଅଧ୍ୟାୟରେ ଆପଣମାନଙ୍କ ସ୍ୱାଗତ। ଏ ପର୍ଯ୍ୟନ୍ତ ଆମେ ଶିକ୍ଷାର ଅଧିକାର ଆଇନର ଅଧୀନରେ ମିଳିବା ବାଲା ସୁବିଧାଗୁଡ଼ିକ ବିଷୟରେ କଥା ହେଲେ, କିନ୍ତୁ ଏହି ଅଧିକାରଗୁଡ଼ିକୁ ପାଇବା ପାଇଁ ଆପଣଙ୍କୁ କ'ଣ କରିବା ଦରକାର? ଆଜିର ଅଧ୍ୟାୟରେ ଆମେ ଏହି ବିଷୟକୁ ନେଇ ଆଲୋଚନା କରିବା। ଯେପର୍ଯ୍ୟନ୍ତ ମାତାପିତା, ଶିକ୍ଷକଗଣ ସ୍କୁଲର କର୍ତ୍ତୃପକ୍ଷଙ୍କ ଉପରେ ଚାପ ନ ପକାନ୍ତି, ଏହି ଆଇନ ଏକ ମିଥ୍ୟା ସ୍ୱପ୍ନ ହୋଇ ରହିଯିବ। ଏଥିପାଇଁ ଏହି ଆଇନ ପ୍ରତ୍ୟେକ ସରକାରୀ ସ୍କୁଲରେ ମାତାପିତାଙ୍କୁ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ହୋଇ ପ୍ରଶାସନ ଉପରେ ଦୃଷ୍ଟି ରଖିବା ଦାୟିତ୍ୱ ପ୍ରଦାନ କରିଛନ୍ତି। ଆଜ୍ଞା ହଁ ଶ୍ରୋତା ବନ୍ଧୁଗଣ, କୌଣସି ମାତାପିତା ଏହି ସମିତିର ସଦସ୍ୟ ହୋଇ ସ୍କୁଲ ପ୍ରଶାସନ ଉପରେ ଚାପ ପକାଇପାରିବେ, ଯାହାଦ୍ୱାରା ତାଙ୍କ ପିଲାଙ୍କ ପାଠପଢ଼ାକୁ ନେଇ କୌଣସି ବି ବଳିଦାନ ଦେବାକୁ ନ ପଡ଼େ। ଏହି ସମିତିର 75% ସଦସ୍ୟ ପଦ ମାତାପିତାଙ୍କ ପାଇଁ ସଂରକ୍ଷିତ, ଆଉ ଏହି ସଦସ୍ୟ ମଧ୍ୟରୁ 50% ନିମ୍ନ ଜାତିର ହିଁ ହେବା ଦରକାର। ଯଦି ଆପଣ ବିଦ୍ୟାଳୟର ପରିଚାଳନା ସମିତି ଅଛନ୍ତି, ତେବେ ଆପଣଙ୍କ ସହିତ ଆଲୋଚନା ନ କରି ପ୍ରଶାସନ ବା ଶିକ୍ଷକଗଣ ସ୍କୁଲର ପଇସାରୁ କୌଣସି ବି କାମ କରିପାରିବେ ନାହିଁ। କୌଣସି ବି ପଇସା ଖର୍ଚ୍ଚ କରିବା ପୂର୍ବରୁ ସହକାରୀ ସଭାପତିଙ୍କ ହସ୍ତାକ୍ଷର ବା ଟିପଚିହ୍ନର ମଧ୍ୟ ଆବଶ୍ୟକ। ଏହି ପ୍ରାବଧାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ସହକାରୀ ସଭାପତିର ପଦ କେବଳ ସ୍କୁଲରେ ପଢ଼ିବା ବାଲା କୌଣସି ବି ପିଲାର ମା ବାପାଙ୍କୁ ହିଁ ଦିଆଯାଇଥାଏ। ସଦସ୍ୟ ହେବା ପରେ ଆପଣ ସ୍କୁଲର ସବୁ କାମ ବିଷୟରେ ପ୍ରଶ୍ନ ପଚାରିପାରିବେ, ଆଉ ସମିତିର ବୈଠକଗୁଡ଼ିକରେ ଅନ୍ୟ ମାତାପିତାଙ୍କ ସହିତ ଏକତ୍ରିତ ହୋଇ ଶିକ୍ଷକ ବା କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିପାରିବେ। ଆପଣ ସମିତିର ବୈଠକଗୁଡ଼ିକରେ ଅନେକ ବିଷୟରେ ଚର୍ଚ୍ଚା କରିପାରିବେ, ଯେମିତିକି ଅଧ୍ୟାପକଙ୍କ ଯୋଗ୍ୟତାକୁ ନେଇ, ଶିକ୍ଷା ସହିତ ଜଡ଼ିତ ଆପଣଙ୍କ ପିଲାଙ୍କ ସୁବିଧାଗୁଡ଼ିକ ବିଷୟରେ, ଅପରିଷ୍କାର ଶୌଚାଳୟ ବିଷୟରେ, ମଧ୍ୟାହ୍ନ ଭୋଜନ ଯୋଜନା ସହିତ ଜଡ଼ିତ ସମସ୍ୟା ଉପରେ, ଆଉ ଅନ୍ୟ କୌଣସି ସୁବିଧା ବା ସେବା ନ ମିଳିବା ଦ୍ୱାରା ଯଦି ଶିକ୍ଷାର ଅଧିକାର ଆଇନର କୌଣସି ଉଲ୍ଲଂଘନ ହୋଇଥାଏ, ତେବେ କୌଣସି ବି ମାତାପିତା ସେ ସଦସ୍ୟ ଥାଆନ୍ତୁ ବା ନ ଥାଆନ୍ତୁ, ସମିତି ସାମ୍ନାରେ ନିଜର କଥା ରଖିପାରିବେ। ଯଦି ଆପଣଙ୍କ ସ୍କୁଲରେ ବିଦ୍ୟାଳୟ ପରିଚାଳନା ସମିତି ଠିକ୍ ଭାବରେ କାମ ନ କରୁଛି ବା ଆପଣଙ୍କ କଥାକୁ ଦବାଇ ଦିଆଯାଉଛି, ତେବେ ଆପଣ ନିଜର ଜିଲ୍ଲାର ଜିଲ୍ଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସହ ସମ୍ପର୍କ କରନ୍ତୁ, ଆଉ ଲିଖିତ ଅଭିଯୋଗ କରିପାରିବେ। କ'ଣ ଆପଣଙ୍କ କ୍ଷେତ୍ରର ସ୍କୁଲରେ ଏହି ବିଦ୍ୟାଳୟ ପରିଚାଳନା ସମିତି ଅଛି? ଆଉ କ'ଣ ଏହି ସମିତିର ବୈଠକ ହେଉଛି? ସମିତିକୁ ସବୁ କଥା କହିବା ପାଇଁ ଆଉ ନିଜର କ୍ଷେତ୍ରରେ ଶିକ୍ଷା ସହିତ ଜଡ଼ିତ ଅଭିଯୋଗକୁ ପଠାଇବା ପାଇଁ ଟିପନ୍ତୁ 3 ନମ୍ବର। ଆମେ ଆପଣଙ୍କ କଥାକୁ ସରକାରଙ୍କ ପାଖକୁ ପହଞ୍ଚାଇବୁ। ଯେତେବେଳେ ପର୍ଯ୍ୟନ୍ତ ପିଲାଙ୍କ ମାତାପିତା ଏହି ଆଇନର ଅଧୀନରେ ମିଳିବାକୁ ଥିବା ସବୁ ସୁବିଧାଗୁଡ଼ିକ ପାଇଁ ଆନ୍ଦୋଳନ କରିବେ ନାହିଁ, ସେତେବେଳେ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ମିଳିବ ନାହିଁ। ସେଥିପାଇଁ ନିଜର ସ୍ୱର ଉଠାନ୍ତୁ ଆଉ ଟିପନ୍ତୁ 3 ନମ୍ବର, କାରଣ ଅଧିକାର ଅଛି। ଆମେ ବୁଧବାର ସନ୍ଧ୍ୟା 8ଟାରେ ଏହି ଅଧ୍ୟାୟର ପୁନଃ ପ୍ରସାରଣ କରିବୁ। ଅଧିକାର ଅଛିର ଅନ୍ତିମ ଅଧ୍ୟାୟ ଆପଣ ଶୁଣିପାରିବେ ଆସନ୍ତା ସପ୍ତାହ ଶନିବାର 7ଟାରେ। ଧନ୍ୟବାଦ।